ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖିଆ ଖବର। ବିକଶିତ ଭାରତ ଗଠନ ଲାଗି ମହିଳାମାନଙ୍କୁ ଆର୍ଥିକ ଭାବେ ବରକସ କରବାରଟା ଜରୁରୀ କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁରନୁ ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ। ଭୁବନେଶ୍ୱରନୁ ଆଇବା କାଲିଠାନୁ ମୂଲ ହେବା ବ୍ଲାକ୍ ସ୍ୱାନ୍ ସମିଟ। ରାଇଜେ ହ୍ୱାଟ୍ସଆପ୍ଥି ମିଳିପାରିବା ରାଜସ୍ୱ ସେବା, ଆଇବା କ୍ୟାଲ୍ ଇ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଉ ଓଡ଼ିଶା ପୁଲିସ ତରଫୁ ଅପରେସନ ଅନ୍ୱେଷଣ ଦୁଇ ଜରିଏ 5451 ଜଣ ନିଖୋଜ ବ୍ୟକ୍ତି ହେଲେ ଉଦ୍ଧାର। ଏଥର ପୂରା ଖବର। କେନ୍ଦ୍ର ସରକାର ଏଛେନ୍ ମହିଳାମାନଙ୍କର ନେତୃତ୍ୱଥି ବିକାଶ ଉପରେ ଜୋର୍ ଦେଉଛନ୍। 2047 ମସିହା ତକ୍ ବିକଶିତ ଭାରତ ଗଠନ କରବାର୍ ଲାଗି ମହିଳାମାନଙ୍କୁ ଆର୍ଥିକ ଭାବେ ବରକସ କରବାରଟା ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆଜ୍ ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି କହିଛନ୍, ଶିକ୍ଷାର ବିକାଶ ହେଲେ ହିଁ ଦେଶର ବିକାଶ ହୋଇପାରବା। ଶିକ୍ଷା ହେଉଛି ପ୍ରଗତିର ପୁଞ୍ଜି। କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାଟି ବହୁଟେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆନିଛନ୍। ଆଦିବାସୀମାନଙ୍କର ଉନ୍ନତି ଲାଗି ବହୁଟେ ପଦକ୍ଷେପ ନିଆଯିବାର ସହିତ ବହୁଟେ ଯୋଜନା ତିଆର କରାଯାଇଛି।
ଆଦିବାସୀ ଜନଜୀବନ, କଳା, ସଂସ୍କୃତି ଓ ପରମ୍ପରାରେ ମୟୂରଭଞ୍ଜ ତଥା ଓଡ଼ିଶା ବେଶ ସମୃଦ୍ଧ। ଆଦିବାସୀ ଭାଇ ଭଉଣୀମାନେ ଯେପରି ସମସ୍ତ ସରକାରୀ ସୁବିଧା ସୁଯୋଗର ଲାଭ ପାଇପାରିବେ ସେଥିପାଇଁ ଆମର ପ୍ରୟାସ ଜାରି ରହିଛି। ଉଦାହରଣ ସ୍ୱରୂପ, କେନ୍ଦ୍ର ସରକାର ଦ୍ୱାରା ଓଡ଼ିଶାରେ ଅତିରିକ୍ତ 2 ବର୍ଗର ଲୋକଙ୍କୁ ଆଦିବାସୀ ତାଲିକାଭୁକ୍ତ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଆଦିବାସୀ ଜନସାଧାରଣଙ୍କୁ ସରକାର ଯୋଜନାରେ ସାମିଲ କରିବାର ଉଦ୍ୟମ ଅବ୍ୟାହତ ରହିଛି।
ଭାରତର ଇତିହାସ ବହୁତ ଗୌରବପୂର୍ଣ୍ଣ। ଇତିହାସର ସଂରକ୍ଷଣ ଲାଗି ଭିନ୍ ଭିନ୍ ସଂଗ୍ରହାଳୟ ସ୍ଥାପନ କରାଯିବାର ସହିତ ଅନୁସନ୍ଧାନକୁ ଜୋର୍ ଦିଆଯାଉଛି। ଅନ୍ତୋଦୟର ଉତ୍ଥାନ ସମାଜର ସେ ସ୍ତରର ଲୁକର ପାଖେ ବିକାଶ ପହଞ୍ଚାବାରଟା ସରକାରଙ୍କ ଲକ୍ଷ୍ୟ ହେ। ଏଥିଲାଗି ଲୁକର ସହଯୋଗ ଆଉ ସହଭାଗିତା ବହୁତ ଜରୁରୀ ହେ। ସରକାର ଆଉ ଲୁକର ଭିତରେ ଠିକ୍ ତାଲମେଲ ରହିଲେ ଯାଇକରି ସରକାରୀ ଯୋଜନାର 100% ଲାଭ ହିତାଧିକାରୀମାନଙ୍କ ପାଖେ ପହଞ୍ଚିପାରବା ବୋଲି ରାଷ୍ଟ୍ରପତି କହିଛନ୍।
ଆଇଟିରେ ଦକ୍ଷ ହେବା ଦ୍ୱାରା ସେମାନଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ। ଆୟୁର୍ବେଦ, ଆୟୁଷ ହସ୍ପିଟାଲ କାମ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଲୋକମାନଙ୍କର ଉତ୍ତମ ଶିକ୍ଷା ଚିକିତ୍ସା ମିଳିପାରିବ। ରାଇରଙ୍ଗପୁର ଏବଂ ଏହାର ଆଖପାଖ ଅଞ୍ଚଳ କୃଷି ପାଇଁ ପ୍ରସିଦ୍ଧ ଓ UAT କ୍ୟାମ୍ପସ୍ ପ୍ରତିଷ୍ଠା ହେବା ଫଳରେ ଏଠାକାର ଛାତ୍ରଛାତ୍ରୀ ତଥା କୃଷକ ଭାଇ ଭଉଣୀମାନେ ଉପକୃତ ହୋଇପାରିବ। ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ରାଇରଙ୍ଗପୁର ସୌନ୍ଦର୍ଯ୍ୟକରଣ, ଶିକ୍ଷା ତଥା ସମାଜ ସଂସ୍କାର ଆଦିରେ ନୂତନ ପର୍ଯ୍ୟାୟ ସୃଷ୍ଟି ହୋଇପାରିବ। ଭାରତ ସରକାରଙ୍କର ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାର ବିକାଶ ଅଗ୍ରାଧିକାର ମିଳୁଛି ଏବଂ ଏଥିରୁ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ଯଥେଷ୍ଟ ସୁକୁଳ ମିଳୁଛି।
ରାଷ୍ଟ୍ରପତି ଆଜି ରାଇରଙ୍ଗପୁରଠାରେ ତୀରନ୍ଦାଜି କେନ୍ଦ୍ର, ହଲିଡେ ହୋମ୍, ଆୟୁଷ ଚିକିତ୍ସାଳୟ ଆଉ ଆୟୁର୍ବେଦିକ ମହାବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍, ସହର ସୌନ୍ଦର୍ଯ୍ୟକରଣ, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ସାଂସ୍କୃତିକ କେନ୍ଦ୍ର, ରାଇରଙ୍ଗପୁର ମହାବିଦ୍ୟାଳୟ 320 ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। ରାଷ୍ଟ୍ରପତି ଆଜି ସକାଳେ ପୁରୀ ଶ୍ୱେତଗଙ୍ଗାନ ନିଜର ପିତୃପୁରୁଷଙ୍କୁ ପିଣ୍ଡଦାନ କରବାର ଉତ୍ତରୁ ଶ୍ରୀମନ୍ଦିର ଯାଇକରି ମହାପୁରୁଙ୍କୁ ଦର୍ଶନ କରିଥିଲେ। ସେନୁ ରାଷ୍ଟ୍ରପତି ରାଇରଙ୍ଗପୁର ଯାଇକରି SSD ହାଇସ୍କୁଲର ପ୍ଲାଟିନମ୍ ଜୁବ୍ଲି ସମାରୋହଟି ଯୋଗ ଦେଇକରି ଛାତ୍ରଛାତ୍ରୀ ଆଉ ଶିକ୍ଷକମାନଙ୍କ ସାଙ୍ଗେ ଭାବ ବିନିମୟ କରିଥିଲେ। ଏ ଅବସରରେ ରାଷ୍ଟ୍ରପତି ଓଡ଼ିଶାର ପହିଲା ଆଦିବାସୀ ମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କର ପ୍ରତିମୂର୍ତ୍ତିକେ ଉନ୍ମୋଚନ କରିଥିଲେ। ଓଡ଼ିଶା ସରକାର ଆଉ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କର ମିଳିତ ସହଯୋଗଥି ଆଇବା କାଲିଠାନୁ ଭୁବନେଶ୍ୱରନ ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ମୂଲ ହେଉଛି। ଏହି କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାକେ ବିଶ୍ୱସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରବାରଟା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀଟି ଅର୍ଥନୀତି, ଟେକ୍ନୋଲୋଜି, ଶିକ୍ଷା ଆଉ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଆଲୋଚନା କରାଯିବା। ଏହି ସମ୍ମିଳନୀଟି 24 ଦେଶର 1700 ଅଧିକା ପ୍ରତିନିଧି ଯୋଗ ଦେବେ। ଏତାର ସହିତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ବାଗିର 5 ମହାଦେଶର 100 ଜଣ ବକ୍ତା ଯୋଗ ଦେଇକରି ନିଜର ବକ୍ତବ୍ୟ ରଖିବେ। ବିଶ୍ୱସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ ଆଉ ନୀତି ନିର୍ଦ୍ଧାରକମାନେ ଏହି ସମ୍ମିଳନୀଟି ଏକଜୁଟ ହୋଇକରି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରିବେ। ଏଥି ନିଯୁକ୍ତି ଆଉ ଦକ୍ଷତା ଆଉ ବିଶ୍ୱ ଦକ୍ଷତା କେନ୍ଦ୍ର ଉପରେ AIର ପ୍ରଭାବ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା। ରାଇଜେ ଏତକର ରାଜସ୍ୱ ସେବା ହ୍ୱାଟ୍ସଆପ୍ଥି ମିଳିପାରବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଜମିଜମା ବାବଦର ସବୁ ଅଭିଯୋଗ ଆଉ ଆବେଦନ ହ୍ୱାଟ୍ସଆପ୍ ଜରିଏ ଗ୍ରହଣ କରାଯିବା, ଧାରିତ ସମୟ ଭିତରେ ସମସ୍ୟାର ସମାଧାନ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଏହି ସେବା ଜରିଏ ଦୁର୍ନୀତି ବନ୍ଦ ହେବାର ସହିତ ତହସିଲ ଅଫିସ୍କେ ବାରବାର ଯିବାରକେ ନାଇଁ ପଡ଼େ।
ଏଥର ହ୍ୱାଟ୍ସଅପ୍ ମାଧ୍ୟମରେ ସବୁ ଆବେଦନ କରି ତାଙ୍କର ଆବେଦନ ପତ୍ର ରାଜସ୍ୱ ବିଭାଗକୁ ପଠାଇ ପାରିବ। ଜାତି ସାର୍ଟିଫିକେଟ, ବାସିନ୍ଦା ସାର୍ଟିଫିକେଟ, ଆୟ ସାର୍ଟିଫିକେଟ, କିସମ ପରିବର୍ତ୍ତନ, ଏଭଳିଆ ସେବା ପାଇଁ କାମ ହ୍ୱାଟ୍ସଆପ୍ ମାଧ୍ୟମରେ ରାଜସ୍ୱ ବିଭାଗକୁ ପ୍ରେରଣ କରିବେ। କେଉଁ ସେବା କେତେ ଦିନ ଭିତରେ ମିଳିବ ତାର ମଧ୍ୟ ଆମେ ସ୍ଥିରୀକୃତ କରିଛୁ। ସମୟ ସୀମା ଭିତରେ ହ୍ୱାଟ୍ସଆପ୍ର ସନ୍ଦେଶ ପାଇଲା ପରେ ଯଦି ରାଜସ୍ୱ ଅଧିକାରୀ ଠିକ୍ ସମୟରେ ନ କରନ୍ତି ତାହେଲେ ସେମାନେ ମଧ୍ୟ ଉତ୍ତରଦାୟୀ ହେବେ ଏବଂ ଦଣ୍ଡିତ ହେବେ।
ଲୁକର କାମ ନାହିଁ ହେଲେ ବିଭାଗୀୟ ମନ୍ତ୍ରୀଙ୍କୁ ହ୍ୱାଟ୍ସଆପ୍ ଜରିଏ ଅଭିଯୋଗ କରିପାରିବେ। ଦୁର୍ନୀତି ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରୀ କହିଛନ୍। ଆଇବାକାଲ ଇ ହ୍ୱାଟ୍ସଆପ୍ ସେବାକେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ। ଓଡ଼ିଶା ପୁଲିସ ଅପରେସନ ଅନ୍ୱେଷଣ ଦୁଇ ଜରିଏ ଗଲା 8 ଦିନ ଭିତରେ ରାଜ୍ୟର 5451 ଜଣ ନିଖୋଜ ଲୋକ ସୁରକ୍ଷିତ ଭାବେ ଉଦ୍ଧାର କରିଛେ। ରାଜ୍ୟର ସବୁ ଜିଲ୍ଲା ଆଉ ସହରାଞ୍ଚଳ ପୁଲିସ ସକ୍ରିୟ ଭାବେ ସାମିଲ ହୋଇକରି ଇମାନଙ୍କୁ ଉଦ୍ଧାର କରିଛନ୍। ଇମାନଙ୍କର ଭିତରେ 77 ଜଣ ନାବାଲକ, 709 ଜଣ ନାବାଳିକା, 4665 ଜଣ ମହିଳା ଅଛନ୍। ପୁଲିସ ନିଖୋଜ ଲୋକକୁ ଉଦ୍ଧାର କରିକରି ସେମାନଙ୍କର ପରିବାର ଲୋକକୁ ହସ୍ତାନ୍ତର କରିଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ନିର୍ଦ୍ଦେଶ ଥି ଗଲା ମାସ 21 ତାରିଖ ନୁ 30 ତାରିଖ ଭିତରେ ଇ ଅପରେସନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ଅତ୍ୟାଧୁନିକ କାରୱା ଟୁରିଷ୍ଟ ସେବାକେ ଲୋକାର୍ପଣ କରିଛନ୍। ଭୁବନେଶ୍ୱର ଶାନ୍ତିସ୍ତୂପ ଧୌଳିନ 2 ନମ୍ଘର କ୍ଷେପର ଶୁଭାରମ୍ଭ କରିକରି ଶ୍ରୀମତୀ ପରିଡ଼ା କହିଛନ୍, ଏହି କାରୱା ସବୁ ପର୍ଯ୍ୟଟନ କ୍ଷେତ୍ରକେ ଲୋକମାନଙ୍କୁ ଆକର୍ଷିତ କରବା। ହୀରାକୁଦ, ଡେବ୍ରିଗଡ଼, ସିମିଲିପାଲ, ଚିଲିକା, ଭିତରକନିକା, ସାତକୋଶିଆ ଆଉ ଦେଓମାଳିବାଗିର ଜାଗାମାନଙ୍କେ ଏଟା ମିଲ୍ବା। ଏହି କାରବାଥି ଶୌଚାଳୟ, ଶୁଇବାର ବ୍ୟବସ୍ଥା, ରନ୍ଧାଘରର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ବିଭାଗ ତରଫୁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ଭିଜିଏଫ୍ ଅଧୀନତି ଏହି ଅଭିଯାନ ମୁଲିଛି। ପହିଲା କ୍ଷେପେ ଏହି କାରବା ବାଲେଶ୍ୱର ତାଲସାରି ଯିବା। ଖରାମାସ ଆଇବାର ଆଘନୁ ଜଙ୍ଗଲ ନିଆଁକେ ରୁକବାର ଲାଗି ରାଜ୍ୟ ବନ ବିଭାଗ ତରଫୁ ପ୍ରସ୍ତୁତି ମୁଲ୍ କରାଯାଇଛି। ଜରୁରୀ ଜାଗାମାନଙ୍କେ ଜଙ୍ଗଲ ନିଆଁ ଉପରେ ନଜର ରଖବାର ଲାଗି ମିନି ଡ୍ରୋନ୍ ବ୍ୟବହାର କରାଯାଉଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କେ ମୁରୁଗେଶନ ଗୋଟିଏ ସାମ୍ବାଦିକ ସମ୍ମିଳନୀ କହିଛନ୍। ସିମିଲିପାଲ ଆଉ ରାଉରକେଲାନୁ କ୍ୟାମେରା ଜରିଏ ଜଙ୍ଗଲ ନିଆଁ ଉପରେ ନଜର ରଖାଯିବା। 336 ଗାଁନୁ ଜଙ୍ଗଲ ନିଆଁକେ ରୁକବାର ଲାଗି ବିଭାଗ ତରଫୁ ସଚେତନ କରାଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ଆଉ ନବଜାଗରଣର ପ୍ରତୀକ। ତାଙ୍କର ଉତ୍ସର୍ଗୀକୃତ ଉଦ୍ୟମ ଲାଗି ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା। ତାଙ୍କର ପୁଣ୍ୟତିଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଜି ସକାଳୁ ତାଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ ଆଉ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କର୍କଟ ରୋଗର କାରଣ ଆଉ ନିରାକରଣ ଦିଗେ ଲୋକ ସଚେତନ କରବାର ଲାଗି ଆଜି ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଉଛି। ଏ ବର୍ଷର ବାର୍ତ୍ତା ହେଉଛି ଅନନ୍ୟତା ଭିତରେ ଏକତା। 2000 ଫେବୃୟାରୀ 4 ତାରିଖ ପ୍ୟାରିସ୍ନୁ ପହିଲା ଥର ଲାଗି ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଇଥିଲା। ପ୍ରାରମ୍ଭିକ ଅବସ୍ଥାତି ରୋଗ ଚିହ୍ନବାର ଆଉ ଠିକ୍ ଚିକିତ୍ସା ଜରିଏ ଭଲ ହେବାରଟା ସମ୍ଭବ ହେ। ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଲାଗି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ବାଣୀଶ୍ରୀ ଛାତ୍ରବୃତ୍ତି ଯୋଜନାର ବ୍ୟବସ୍ଥା କରାଯାଇଛି। ଏଥିଲାଗି ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଏ ମାସର 15 ତାରିଖ ତକ ରଖାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ sseepdodisha.gov.in ଥି ଆବେଦନ କରିପାରିବେ। ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ଆଉ ଜିଲ୍ଲା ପ୍ରଶାସନ ତରଫୁ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନୁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହୋଇଯାଇଛି। କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାକେ ଉଦ୍ଘାଟନ କରିଥିଲେ। ମେଳାଥି 32 ଷ୍ଟଲ୍ ଖୋଲାଯାଇଛି। 3 ବ୍ଲକ ଆଉ ପୌର ପରିଷଦନୁ ମୋଟ 968 ଜଣ ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲା ସରସରା ହାଇସ୍କୁଲ ପଡ଼ିଆନୁ ବାବା ବୈଦ୍ୟନାଥ ଯୁବକ ସଂଘ ତରଫୁ ଚାଲିଥିବା ବାବା କପ୍ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟଥି ଭଞ୍ଜନଗର ଦଳ 3-0 ଗୋଲ୍ଥି ସମ୍ବଲପୁର ଦଳକେ ହରାଇଛି। ଆଇବାକାଲ ପହିଲା ସେମିଫାଇନାଲ ମ୍ୟାଚ୍ ଅନୁଗୁଳ ଆଉ ଭଞ୍ଜନଗର ଭିତରେ ଖେଳାଯିବା। ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସରନୁ ଜିଲ୍ଲାସ୍ତରୀୟ ପିଏମ୍ସି ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ପ୍ରଫେସର ମହେନ୍ଦ୍ର କୁମାର ମିଶ୍ରଙ୍କୁ ନୂଆପଡ଼ା ଜିଲ୍ଲାର ପହିଲା ପଦ୍ମଶ୍ରୀ ପାଇଥିବା ବ୍ୟକ୍ତିବିଶେଷ ଭାବେ ସମ୍ମାନିତ କରାଯାଇଥିଲା। ବିକଶିତ ଭାରତ ଗଠନ ଲାଗି ମହିଳାମାନଙ୍କୁ ଆର୍ଥିକ ଭାବେ ବର୍କସ୍ କରବାରଟା ଜରୁରୀ କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁରନୁ ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ। ଭୁବନେଶ୍ୱରନୁ ଆଇବାକାଲିଠାନୁ ମୂଲ ହେବା ବ୍ଲାକ୍ ସ୍ୱାନ୍ ସମିଟ୍। ରାଜ୍ୟ ହ୍ୱାଟ୍ସଆପ୍ଥି ମିଳିପାରିବା ରାଜସ୍ୱ ସେବା ଆଇବାକାଲି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଉର୍ ଓଡ଼ିଶା ପୁଲିସ ତରଫୁ ଅପରେସନ ଅନ୍ୱେଷଣ ଦୁଇ ଜରିଏ 5451 ଜଣ ନିଖୋଜ ବ୍ୟକ୍ତି ହେଲେ ଉଦ୍ଧାର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।